ଲିଙ୍ଗରାଜ କ୍ରିଏସନରେ ଆପଣମାନଙ୍କୁ ସ୍ୱାଗତ ଆଜ୍ଞାମାନେ। ଆଜି ଆପଣମାନଙ୍କ ଲାଗି ସୁର ସମ୍ରାଟ ଶାନ୍ତନୁ ସାହୁଙ୍କର ଉପରେ ବହୁତ ବଡ଼ ଅପଡ଼େଟ୍ଟେ ଅଛେ, ଯେନ୍ଟାକି ଆପଣମାନେ ଜାଣିଲେ ବହୁତ ଖୁସି ହେବେ। ଭିଡ଼ିଓକେ ମୁଲ୍ କରିବାର ଆଗରୁ ଆପଣମାନଙ୍କୁ ଛିଟିଆ ଅନୁରୋଧ ଯେ ଭିଡ଼ିଓକେ ଲାଷ୍ଟ ତକ୍ ଦେଖିବେ, ଆଉ ଆମର ଚ୍ୟାନେଲ୍କେ ବି ସବସ୍କ୍ରାଇବ୍ କରିଦେବେ, ଯାହାଦ୍ୱାରା କି ଆପଣମାନଙ୍କୁ ଏନ୍ତା ନୂଆ ନୂଆ ଭିଡ଼ିଓମାନେ ଦେଖିବାର ଲାଗି ସୁଯୋଗ ମିଳିବା। ଆଜ୍ଞାମାନେ, ସୁର ସମ୍ରାଟ ଶାନ୍ତନୁ ସାହୁଙ୍କର ଯେତେ ବି ଗୀତମାନେ ବାହାରୁଛେ ସବୁ ଯାକ ସମ୍ବଲପୁରୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଧମାକା ମଚାଉଛେ। ସେନ୍ତା ସମ୍ବଲପୁରୀ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଧମାକା ମଚାଇଥିଲା ଗୋଟେ ସଙ୍ଗଟେ, ଯେନ୍ଟାକି ଝଲକ୍ ଟିକେ ଦେଖେଇ ଦେନ। ସେ ଗୀତର ପାର୍ଟ ଟୁଟା ବହୁତ ଜଲ୍ଦି ଆସିଯିବା ୟୁଟ୍ୟୁବ୍ ଚ୍ୟାନେଲ୍ ଶାନ୍ତନୁ ସାହୁ ଅଫିସିଆଲରେ। ଯେନ୍ ଗୀତର ନାଁ ହେଉଛେ ଝଲକ୍ ଟିକେ ଦେଖେଇ ଦେନ ରିଟର୍ନ। ଗୀତକେ ଲେଖିଛନ୍ ଦିଲୀପ ସିଂ, ମ୍ୟୁଜିକ୍ ଦେଇଛନ୍ ଶ୍ରୀରାମ ଲୁହାର, ଗୀତକେ ବହୁତ ସୁନ୍ଦର ଭାବେ ଗାଇଛନ୍ ଶାନ୍ତନୁ ସାହୁ, ଆଉ ଗୀତଟା ବହୁତ ଜଲ୍ଦି ୟୁଟ୍ୟୁବ୍ ଚ୍ୟାନେଲ୍ ଶାନ୍ତନୁ ସାହୁ ଅଫିସିଆଲରେ ରିଲିଜ୍ ହେଇଯିବା। ସେ ଗୀତର ଝଲକ୍ ଟିକେ ବି ଆପଣମାନେ ଦେଖିଦଉନ୍। ତ ଇ ଗୀତଟା ଜୁନ୍ ମାସର ଏକ ତାରିଖ ୟୁଟ୍ୟୁବ୍ ଚ୍ୟାନେଲ୍ ଶାନ୍ତନୁ ସାହୁ ଅଫିସିଆଲରେ ରିଲିଜ୍ ହେଇଯିବା। ଆପଣମାନେ ଏଇ ଗୀତକେ ଦେଖ୍ବାର୍ ଲାଗି କେତେ ୱେଟିଂରେ ଅଛନ୍ତି ଆମର କମେଣ୍ଟ ସେକ୍ସନ୍ରେ ନିଶ୍ଚିତ ଭାବେ ଜଣାବେ। ତ ଏଇଟା ଗୋଟେ ଅପଡ଼େଟ୍ରେ ଥିଲା। ଯଦି ଭିଡ଼ିଓଟା ଆପଣମାନଙ୍କୁ ଭଲ ଲାଗିଥିବା ଆପଣମାନେ ଆମର ଚ୍ୟାନେଲ୍କେ ସବସ୍କ୍ରାଇବ୍ କରିଦେବେ, ପାଖେ ଥିବା ବେଲ୍ ଆଇକନ୍କେ ଦବେଇଦେବେ, ଯାହାଦ୍ୱାରା କି ଆପଣମାନଙ୍କୁ ଏନ୍ତା ନୂଆ ନୂଆ ଭିଡ଼ିଓମାନ ଦେଖ୍ବାର୍ ଲାଗି ସୁଯୋଗ ମିଳିବା। ଜୟ ହିନ୍ଦ୍, ଜୟ ଭାରତ।